ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ନୂଆପଡ଼ା ବିଧାନସଭା ଉପନିର୍ବାଚନର ଆଉ କିଛି ସମୟ ଆଉତରୁ ଭୋଟ ଗନ୍ତି ମୂଲ ହେବା। ନୂଆପଡ଼ା ନ୍ୟାସନାଲ କଲେଜ ପରିସରନ ସକାଳର 8 ବଜେନୁ ଭୋଟ ଗନ୍ତି ହେବା। ପହିଲା ପୋଷ୍ଟାଲ ବାଲାଟ ଆଉ ତାର ଉତରୁ ଇଭିଏମ୍ ଗନ୍ତି ହେବା। ମୋଟ 14 ଟେବୁଲ୍ରୁ ଗନ୍ତି ବ୍ୟବସ୍ଥା କରାଯାଇଛି। 358 ବୁଥ୍ ଲାଗି 26 ରାଉଣ୍ଡ ଗନ୍ତି ହେବା। ଏ ବାବଦେ ଆମର ନୂଆପଡ଼ା ସମ୍ବାଦଦାତାଙ୍କ ରିପୋର୍ଟ।
ଜିଲ୍ଲା ଉପନିର୍ବାଚନ କେ ନେଇକରି ଅନ୍ତିମ ପର୍ଯ୍ୟାୟରେ ଗଣତିର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ପ୍ରଶାସନ ଗଣତି କରିକରି ଫଳାଫଳ ଘୋଷଣା କରିବାର ଗୁରୁଦାୟିତ୍ୱ ରହିଛି। ବର୍ତ୍ତମାନ ଆମେ ପହଞ୍ଚିଅଛୁ ନ୍ୟାସନାଲ କଲେଜ ପରିସର ମଧ୍ୟରେ, ସେଠାରେ ଗଣତି କାର୍ଯ୍ୟକ୍ରମ ହେଉଛି। ଏହି ଗଣତି କେନ୍ଦ୍ରରେ ଆମେ ଯଦି ପରିସ୍ଥିତି ଅନୁଧ୍ୟାନ କରିମୁ, ବର୍ତ୍ତମାନ ସୁରକ୍ଷା କର୍ମୀମାନେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥାରେ ମହଜୁଦ ଅଛନ୍ ଏବଂ ସମସ୍ତ ଅଧିକାରୀମାନେ ବର୍ତ୍ତମାନ ଏହି କେନ୍ଦ୍ରକେ କଡ଼ା ସୁରକ୍ଷା ଯାଞ୍ଚ ଭିତରେ ସେମାନେ ପ୍ରବେଶ କରିସାରିଛନ୍ ଏବଂ ବର୍ତ୍ତମାନ ଏହି ଗଣତି କେନ୍ଦ୍ର ପରିସର ମଧ୍ୟରେ ଜିଲ୍ଲାପାଳ, ଏସ୍ପି ଆଉ ବହୁତ ଅଧିକାରୀ ମଧ୍ୟ ରହିଛନ୍। ଏବେ ବହୁତ ସୁନ୍ଦର ଭାବରେ ଗନ୍ତି ହେବା ଆଉ ଫଳାଫଳ ଘୋଷଣା ହେବା ବୋଲିକରି ଲୋକେ ବିଶ୍ୱାସ କରୁଛନ୍। ଆଉ 14 ଜଣ ପ୍ରାର୍ଥୀ ଯେନ୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍, ସେମାନଙ୍କର ଭାଗ୍ୟ ଏବେ ନିର୍ଦ୍ଧାରଣ ହେବା।
ସେଆଡ଼େ ବିହାର ବିଧାନସଭା ନିର୍ବାଚନ ସହିତ ଦେଶର 8 ବିଧାନସଭା ଉପନିର୍ବାଚନର ଆଜି ଭୋଟ ଗନ୍ତି ହୋଇକରି ଫଳାଫଲ ବାହାରିବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 27 ତାରିଖ ଓଡ଼ିଶା ବିଧାନସଭାର ଅଧିବେଶନର ପହିଲା ଦିନେ ଗୃହକେ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କର ଗସ୍ତକେ ନେଇକରି ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାଥି ଗଲାକାଲି ଗୋଟେ ପ୍ରସ୍ତୁତି ବୈଠକ ହୋଇଯାଇଛି। ସେନ୍ତା ଆଇବା 20 ତାରିଖ ରାଷ୍ଟ୍ରପତି ସକାଳର 10:05 ବେଲ୍କେ ଝାରସୁଗୁଡ଼ା ବିମାନବନ୍ଦରଥି ପହଞ୍ଚବେ। ଝାରସୁଗୁଡ଼ାନୁ ସ୍ୱତନ୍ତ୍ର ବିମାନଥି ଛତିଶଗଡ଼ ଯିବେ। ଏ ଅବସରରେ ସେନୁ ହେବାର୍କେ ଥିବାର ଜନଜାତୀୟ ଗୌରବ ଦିବସ ସମାରୋହଟି ରାଷ୍ଟ୍ରପତି ଯୋଗଦେବେ। ସେନୁ ଦ୍ୱିପହରର 1:45 ଝାରସୁଗୁଡ଼ା ଆସିକରି ଆନ୍ଧ୍ରପ୍ରଦେଶ ଯିବେ। 2047 ତକ୍ ବିକଶିତ ଭାରତ ଲକ୍ଷ୍ୟ ହାସଲ କରବାର୍ ଲାଗି ଦେଶର ସବୁ ନାଗରିକଙ୍କର ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍। ଭୁବନେଶ୍ୱର ସିଏସ୍ଆଇଆର୍ ଆଇଏମ୍ଏମ୍ଟିଠାରେ ଜାତୀୟ ସମ୍ମିଳନୀ କୋହଟ୍ କନେକ୍ଟକେ ଉଦ୍ଘାଟନ କରିକରି କେନ୍ଦ୍ରମନ୍ତ୍ରୀ ଡକ୍ଟର ସିଂହ ସ୍ୱାସ୍ଥ୍ୟ କ୍ଷେତ୍ରଥି ଭାରତକେ ଇହାଦେ ନିଦାନ ଆଧାରିତ ଦୀର୍ଘକାଳୀନ ସ୍ୱତନ୍ତ୍ର ରଣନୀତି ତିଆରି କରବାର୍କେ ହେବା ବୋଲି କହିଛନ୍। ପୁରୀନୁ ଆଇବା ମାସର 5-7 ତାରିଖ ତକ୍ ବିଶ୍ୱ ଶକ୍ତି ନେତା ସମ୍ମିଳନୀ 2025ର ଆୟୋଜନ କରାଯିବା। ଭାରତର ଶକ୍ତି ଭବିଷ୍ୟତକେ ନେଇକରି ଏ ଅବସରରେ ଯୋଜନା ତିଆରି କରାଯିବା। କାର୍ଯ୍ୟକ୍ରମଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଦେଶ ବିଦେଶର ଶକ୍ତିମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମର ଲୋଗୋ କେନ୍ଦ୍ର ଶକ୍ତି ଆଉ ଅକ୍ଷୟ ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ ଆଉ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଙ୍କ ଉପସ୍ଥିତିଥି ଗଲାକାଲି ନୂଆଦିଲ୍ଲୀନୁ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆନୁ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ଆଜି ଉଦ୍ଯାପିତ ହେବା। ଉଦ୍ଯାପନୀ ସମାରୋହଟି ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ଭୁବନେଶ୍ୱର ସାଂସଦ, ବିଧାୟକ ଆଉ ଅଲଗାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଆସ୍ଥାନୁ 72 ନମ୍ବର ନିଖିଳ ଭାରତ ସମବାୟ ସପ୍ତାହ ମୂଲ ହେଉଛି। ଆତ୍ମନିର୍ଭର ଭାରତ ଲାଗି ସମବାୟ ଗୋଟିଏ ମାଧ୍ୟମ ବାର୍ତ୍ତା ନେଇକରି ଆଇବା 20 ତାରିଖ ତକ୍ ହେବାର୍କେ ଥିବାର ସମବାୟ ସପ୍ତାହ ଅବସରରେ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଏ ଅବସରରେ ଭୁବନେଶ୍ୱରନୁ ସେଣ୍ଟ ଜୋସେଫ ସ୍କୁଲ ରାମମନ୍ଦିର ଛକନୁ ୟୁନିୟନ ଅଫିସ ତକ୍ ସଚେତନତା ଲାଗି ଗୋଟିଏ ଗଣଦୌଡ଼ କାର୍ଯ୍ୟକ୍ରମ ଆଉ କିଛି ସମୟ ଉତରୁ ମୂଲ ହେବା। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର ଲୋକସେବା ଭବନରୁ ଗଲାକାଲି ବିଭାଗର ଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍। ଏ ଅବସରରେ ଜୁନାଗଡ଼, ରାଉରକେଲା, ନୂଆପଡ଼ା ବାଇପାସ୍ ରୋଡ୍ ସହିତ ବହୁତଟି ରାସ୍ତା ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍। ଏତାର ସହିତ ରାସ୍ତା ମରାମତି ଆଉ ଦେଖରେଖ ନୀତି ଉପରେ ଆଲୋଚନା କରିଥିଲେ। ଦେଶର ଆଘର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଆଜି 36 ନମ୍ବର ଜନ୍ମଦିନ। ଛୁଆମାନଙ୍କ ଲାଗି ତାଙ୍କର ଶ୍ରଦ୍ଧାକେ ମନେ ରଖବା ଲାଗି ଫି ବଛର ଆଜିର ଦିନକେ ଶିଶୁ ଦିବସ ଭାବେ ପାଳନ କରାଯାଏସି। ଜାତିସଂଘର ନିଷ୍ପତ୍ତି ଅନୁସାରେ 1956 ନଭେମ୍ବର ମାସ 20 ତାରିଖକେ ବିଶ୍ୱ ଶିଶୁ ଦିବସ ଭାବେ ପାଳନ କରାଯାଉଥିଲା। ହେଲେ ଜବାହରଲାଲ ନେହେରୁଙ୍କର ମୃତ୍ୟୁ ଉତରୁ ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ 1964 ତାଙ୍କର ଜନ୍ମଦିନକେ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ଆଜି ହେଉଛି ବିଶ୍ୱ ମଧୁମେହ ଦିବସ। ମଧୁମେହ ରୋଗ ବାବଦେ ଲୋକ ସଚେତନ କରିବା ଲାଗି 1991 ଆନ୍ତର୍ଜାତୀୟ ମଧୁମେହ ସଂଘ ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫ ଫି ବଛର ଇ ଦିବସ ପାଳନ କରାଯାଉଛି। ମଧୁମେହ ରୋଗର ଉପଚାର ଲାଗି ବ୍ୟବହାର ହେଉଥିବାର ଇନ୍ସୁଲିନ୍କେ 1921 ବୈଜ୍ଞାନିକ ସାର୍ ଫେଡ୍ରିକ୍ ବେଣ୍ଟିଂ ଉଦ୍ଭାବନ କରିଥିଲେ। ତାଙ୍କର ଜନ୍ମଦିନକେ ସୁର୍ତା କରିବା ଲାଗି ନଭେମ୍ବର 14 ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଛି। ଏ ବଛର ଏ ଦିବସର ବାର୍ତ୍ତା ରହିଛି ଜୀବନର ଭିନ୍ନ ଭିନ୍ନ ସମୟଥି ମଧୁମେହ। ଏଛିନି ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।